ଶ୍ରୀମନ୍ ସତ୍ୟନାରାୟଣଙ୍କ ପ୍ରତି ଅର୍ଥେ ସମ୍ପୂର୍ଣ୍ଣ ସାଗରେ ଆନନ୍ଦ ଏକ ବାର ହରି ହରି ବୋଲ ଶଙ୍କରବାସିନୀ ମା ଶାରଦାଙ୍କ ପ୍ରତି ଅର୍ଥେ ବୋଲ ଆନନ୍ଦ ଏକ ବାର ହରି ହରି ବୋଲ ସତ୍ୟନାରାୟଣ ସର୍ବସ୍ମିତ କାଳେ ଦେଶର ସର୍ବମଙ୍ଗଳ ବିଧାନ କରନ୍ତୁ ବୋଲ ଆନନ୍ଦ ଏକ ବାର ହରି ହରି ବୋଲ ଶରଣାଙ୍ଗତ ଦିନାରତ ପରିତ୍ରାଣ ପରାୟଣେ ସର୍ବଚାର୍ତ୍ତି ହରେ ଦେବୀ ଭିନ୍ନ କର୍ତ୍ତବ୍ୟ ଠାକୁରେ ପଞ୍ଚଦେବ ନମସ୍ତୁତେ ତୋର ଏବେ ଦିନରେ ମୁଢ଼ ମନ ସରିଗଲା ତୋର ଏବେ ଦିନରେ ମୁଢ଼ ମନ ସରିଗଲା ତୋର ଏବେ ଦିନରେ
ମନରେ ମୁଢ଼ ମନ ସରିଗଲା ତୋର
पवित्र अवसर आपण मान स्वागत जनाए महापुरुष अच्युतानंद विरचित भविष्य मालिका विषय
आज्ञा
बेल हूँ हु सवधान होइब मेछ संहारण महापुरुष अच्युतानंद भविष्य मालिका रे कला धला घोड़े चढ़ी श्रीक्षेत्र धाम अधिनायक स्वयं जगन्नाथ बलराम म्लेच्छ संहारण करिवे से ही मालिकारे से पुणी कही बसी बजे गुध पक्षी खसिब पथर खंडी पड़ी बजे तले समस्त उत्कलीय अधिवासी जानी बड़ देउल रु पथर खसिला एवं बड़ देउल चूड़ा रे बुध पक्षी बसिला आज्ञा तांको भविष्यवाणी रु आउ किछि आलोचना करिवि घोर कली जुगे नर दशी बेदंडा गोचर श्रोता मंडली लक्ष्य देवे कलि युग
ଆଗରେ ଗୋମାତାର ଚାରଣ ଭୂମି ଦଣ୍ଡା ଗୋଚରକୁ ଚାଷ କରିବେ ଘରେ ଘରେ କଳି ଆଜ୍ଞା ଲାଗି ରହିବ ନିଜ ପତିକୁ ଛାଡି ଅନ୍ୟ ପୁରୁଷ ସହିତ କାମ ଭୋଳରେ ମାତି ନାରୀମାନେ ଦୋଚାରୁଣୀ ହେବେ ଶାଶୁ ଶ୍ୱଶୁର ଦେବର ଏମାନଙ୍କୁ କେହି ମାନିବେ ନାହିଁ ଜ୍ଞାନ ଚର୍ଚ୍ଚା କରିବା ବେଳେ ଜ୍ଞାନୀ ମୁନି ଋଷି ମାନେ ଜଙ୍ଗଲକୁ ଛାଡି ପଳେଇ ଯିବେ ଅସଙ୍ଗତ ଜନେ ମିଶିବ ଅପବ୍ୟବହାର ସାମାଜିକରେ ସମାଜ ପାଞ୍ଚ ଦଶମୀ ସାଇ ସମାଜ ହେବ ଅସାମାଜିକ ମାନଙ୍କର ଲୀଳାଭୂମି ସାମାଜିକ ଭଦ୍ର ବ୍ୟକ୍ତିମାନେ ବାବୁରେ ନୀରବ ରହିବେ ଚୋର ଖଣ୍ଟ ଟାଉଟର ଇଏ ସମାଜରେ ପ୍ରାଧାନ୍ୟ ବିସ୍ତାର କରିବେ ଆଉ କଣ ହେବ ହିରୋହିନ ହେବେ ଗାଈ ନ ଫଳିବ ଏ କଥା ଗୋଟି ନିଶ୍ଚୟ ଫଳିବ କ୍ଷୀରହୀନ ହେବେ ପ୍ରଜାମାନେ ଝାଡ଼ ଜଙ୍ଗଲ କାଟି ସଫା କରିଦେବେ ଫଳରେ ସ୍ୱଳ୍ପ ବୃଷ୍ଟି ହେତୁ ପୃଥିବୀରେ ଶସ୍ୟହାନି ଘଟିବ ଗୀତା ଭାଗବତ ନ ମାନେ ଥିବା ନିୟମକୁ ନ ମାନି ଲୋକମାନେ ପାପ ପଙ୍କରେ ବୁଡି ରହିବେ ଗୀତା ଭାଗବତର ଆଦର୍ଶ ଉପଦେଶକୁ ତେଜି ମଦ୍ୟ ପାଇ ନିଶାସକ୍ତ ହୋଇ ଦିବ୍ୟ ଭୋଜନକୁ ଛାଡି ମତ୍ସ୍ୟ ମାଂସାଦି ଭୋଜନରେ ଲିପ୍ତ ରହିବେ ମନ୍ଦିରକୁ ଯିବେ ନର ଦେବ ଦର୍ଶନେ ଲୋକମାନେ ଦେବାଦେବୀ ଦର୍ଶନ କରିବା ନିମିତ୍ତ ମନ୍ଦିରକୁ ଯିବେ କିନ୍ତୁ ଦେବ ଦର୍ଶନ ପରିବର୍ତ୍ତେ ନାନାଦି ଅପକର୍ମରେ ଲିପ୍ତ ହେବେ କର୍ମଚାରୀମାନେ ଦେବସ୍ୱ ଅପହରଣ କରି ଦିନକୁ ଦିନ ବଡ଼ ଲୋକ ହେବେ ହିମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ ଆଉ କଣ ହେବ ଭମାଳି ଶିଖିବେ ଅନେକ ମାୟା ତପସ୍ୱୀ ମାନେ ହମ ପଣେ ନାଶ ହୋଇବେ ଆଉ ରଙ୍ଗ ସମାନେ ମାନେ ଦ୍ୱାରେ ଦ୍ୱାରେ ବୁଲି ନାନାଦି ଧମ କଥା କହି ଲୋକମାନଙ୍କୁ ଭଣ୍ଡାଇ ଧନ ଉପାର୍ଜନ କରିବେ ଏବଂ ଆଉ କଣ ହେବ ସଙ୍ଗତରେ ମାତିବେ ହୋକେ ମାୟା ତପସି ଘରକ ଚାହାଷ୍ଟ୍ର କହିଣ ଜ୍ଞାନ ବିଶିବେ ହସି ଆଜ୍ଞା ଥୋକେ ମାୟା ତ ପଶି ବାନା କୌପିନ ପିନ୍ଧି ମାୟା କଥା କହି ନାରୀ ମାନଙ୍କୁ ଭୁଲାଇ ଉପଭୋଗ କରିବେ ଏବଂ ଅସଙ୍ଗତ ତର୍କଶାସ୍ତ୍ର ମାନ ଆଲୋଚନା କରି ଲୋକମାନଙ୍କର ମନକୁ କିଣିବେ ସେହି ଗେରୁଆ ବସନଧାରୀ ବ୍ୟକ୍ତିମାନଙ୍କ ସହିତ ଲୋକେ ଟଙ୍କା ପଇସା ଦେଇ ମିଶିବେ ଉଚ୍ଚ ହୋଇବ ନାମ ଟେକ ଦେଖାଇ ଶିବମ ବଚନ କହିଣ ଜ୍ଞାନ କହିବେ ସେହି
କହିବେ ସେହି ଜ୍ଞାନ କହିବେ ସେହି
ଲୋକମାନେ ଉତ୍ତରେ ଆସନ ପାଇବେ ଏବଂ ନାନାଦି ଚହଟିଆ କଥା କହି ଉପରକୁ ଯିବା ପାଇଁ ଚେଷ୍ଟା କରିବେ କୃଷିକାରୀମାନେ ଅନ୍ୟାୟ କୃଷି କରିବେ ସେହି
କରିବେ ସେହି କୃଷି କରିବେ ସେହି
କାଦଣ୍ଡା ଉପକରୀ ଚାଷ କରିବେ ନେଇ
କରିବେ ଚାଷ କରିବେ
ଲୋକମାନେ ଦଣ୍ଡା ଗୋହି ଗୋଚର ନ ମାନି ସବୁ ଚଷିବେ ଫଳରେ ଶସ୍ୟହାନି ହେବ ଆଜ୍ଞା ହାଡ଼ିଦାସ ମାଳିକାରୁ କେତୋଟି ପଦ ଫିରି ଫିରା ପାଣି ବର୍ଷାଏ କରିବ ଫଳରେ ଶସ୍ୟହାନି ହେବ କୃଷକ ବିଲରେ ବେଳ ବୁଡି ଯାଏ ବଳଦ ମାନଙ୍କୁ କଷ୍ଟ ଦେଇ ହଳ କରିବ ଅଧିକ ଫସଲ ଉପୁଜେଇବା ପାଇଁ କିନ୍ତୁ ଆଜ୍ଞା ଫସଲ ହେବ ନାହିଁ ବ୍ରାହ୍ମଣ ମାନେ ଯେ ବେଦ ବିଜ୍ଞାନ ପଢ଼ିବେ
ବେଦ ବିଜ୍ଞାନ ପଢ଼ିବେ
ଅକର୍ମ କରିବେ
ଅକର୍ମ କରିବେ
ବ୍ରାହ୍ମଣ ମାନେ ବେଦ ବିଦ୍ୟା ବି ଅଧ୍ୟୟନ ନ କରି ଗୁଣିଗାରେଡ଼ି ମନ୍ତ୍ର ଶିକ୍ଷା କରି ନାନାଦି ଅପକର୍ମ ମାନ କରିବେ ଲୁଣ ଛଣ ଶୁଖୁଆ ଯେ କରିବେ ବେପାର ହୀନ କର୍ମ କରିବେ ସେ ବହି ବୋଝ ଭାର ହୋ ସୁରରେ ହୀନ କର୍ମ କରିବେ ସେ ବହି ବୋଝ ଭାର ଲୁଣ ଛଣ ଶୁଖୁଆ ବେପାର ଆଦି ହୀନ କର୍ମ କରି ଆଜ୍ଞା ବ୍ରାହ୍ମଣ ମାନେ ଚଳିବେ ଏବଂ ଛାଗଳ ମଦିରା ପାନ କରି ରୁଦ୍ର ସାଥିରେ ଏକ ସ୍ଥାନରେ ବସି ଭୋଜନ କରିବେ ଗୁରୁକେପୁରୁ ସରମଣ ଗୋରୁ ଛାଗଳ ଆଦି ଜାଣ ଭାଇ ଭଉଣୀ ରତି ରସେ ମାଇ ଭଣଜା ପ୍ରୀତି ବସେ ଶାଶୁଜା ମାତା ଏକ ମେଳ ଉଡ଼ାଇ ପୁତୁରାଙ୍କ ମେଳ ମାତା ପୁତ୍ରର ରସ ରଙ୍ଗ ବ୍ରାହ୍ମଣ ଚଣ୍ଡାଳର ସଙ୍ଗ ଦେଢ଼ ସୁର ଯେ ଭାଇ ବୋହୁ ରସ ରଙ୍ଗରେ ବଞ୍ଚେ ସେହୁ ମଣ୍ଡଳୀ ଲକ୍ଷ୍ୟ ଦେବେ କଳି ଯୁଗରେ ପୁରୁଷ ପୁରୁଷକୁ ଗୋରୁ ଛାଗଳକୁ ଆଜ୍ଞା ରମଣ କରିବେ ଭାଇ ଭଉଣୀ ମାଇ ଭଣଜା ଶାଶୁଜା ମାତା ଖୁଡ଼ି ପୁତୁରା ଏପରିକି ମାତା ପୁତ୍ର ମଧ୍ୟ ରଙ୍ଗରସରେ ମାତି ରହିବେ ମାନିବେ ନାହିଁ ଯୋଉ ଶେଷ କାଳ ଆସି ହେବ ଉପସ୍ଥିତ ଦେବାଦେବୀ ମାନେ ସବୁ ହୋଇରେ ସମ୍ଭୂତ
ହୋଇରେ ସମ୍ଭୂତ ହେବେ ହୋଇ
ମାନ ବର ବଳ ବଳ ହେବ ସବୁ ବୃଥା
ହେବ ସବୁ ବୃଥା
ଅଚ୍ୟୁତ ଆଣି କେବେ ହେଁ
ରହିବ ନଥା ରହିବ
ଶେଷ ସମୟ ଯେତେବେଳେ ଆଜ୍ଞା ହେବ ବିଜ୍ଞାନ ଯୁଗର ବୁଦ୍ଧିବତା ମାନବର ସମସ୍ତ କଳ ବଳ କୌଶଳ ପଣ୍ଡ ହୋଇଯିବ ଏ ପୃଥିବୀରେ ମେରୁମଣ୍ଡଳ ଯାଏ ମହାପ୍ରଳୟ ଘଟିବ ହିମାଳୟ ପର୍ବତରେ ତପ କରୁଥିବା ମୁନି ଋଷି ମାନଙ୍କର ଆସନ ଟଳମଳ ହେବ ଥିବ ଯେ ତପ ପ୍ରମାଣ ଏ ଭାରତ ବର୍ଷର ନ ଫୁଟିବ ତାହା କଦାପି ଯେତେ ଗୁଳି ଗୋଳା ବାରୁଦ ତୋପକ ମାଣ ଥିବ ସେଗୁଡିକ ନ ଫୁଟି ସବୁ ପଣ୍ଡ ହୋଇଯିବ ଯବନ ମାନେ ସିଂହରଡି ଦେଇ ଭାରତ ବର୍ଷକୁ ମାଡି ଆସିବେ ପୂର୍ବେ ଧୂମ କେତୁ ଉଦୟ ଦିବସରେ ହୋଇବ ସେ ଦିବରା ଯାହାକୁ ଜିତିବ ଅର୍ଦ୍ଧ ମୁହୂର୍ତ୍ତେ ଯିବ ଲକ୍ଷ୍ୟ ଦେବେ ପୂର୍ବ ଦିଗରେ ଦିବସରେ ଧୂମକେତୁ ଉଦୟ ହେବ ସେ ଧୂମକେତୁକୁ ଯେଉଁ ଲୋକ ଆଜ୍ଞା ଦେଖିବ ସେ ଲୋକ ନିମିଷକ ଭିତରେ ମରିବ ଅଂଶୁମାଳିକର ହେବ ଅତି ହିଁ ପ୍ରଖର ହେବ ସେତାପେ ପ୍ରାଣୀ ଜଗତ ସେତାପେ ପ୍ରାଣୀ ଜଗତ ହେବେ ହରବର ଶେଷ ସମୟକୁ ଆଜ୍ଞା ସୂର୍ଯ୍ୟ ଦେବତାଙ୍କର କିରଣ ହେବ ଅତ୍ୟନ୍ତ ପ୍ରଖର ସେହି କିରଣ ଜ୍ୱାଳାକୁ ସହି ନ ପାରି ପ୍ରାଣୀ ଜଗତ ଅତ୍ୟନ୍ତ କଷ୍ଟ ଭୋଗ କରିବେ ଦୁଃସହ ବ୍ୟାଧିରେ ବହୁତ ଜନକ୍ଷୟ ଯିବେ ଲୋକମାନେ ଦେବେ କ୍ଷେତରେ ରଖିବେ କଞ୍ଚା ଧାନ ଗୋରୁ ନିଜ ସୈନ୍ୟ ମଣ୍ଡଳୁ କରିବେ କ୍ଷୀର ପାନ ହେମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ ଯେତେବେଳେ କଳି ଯୁଗର ଅନ୍ତିମ ସମୟ ହେବ ବଗମାନେ କ୍ଷେତରେ ବୁଲି ଧାନ ଖାଇବେ ଏବଂ ଗୋରୁମାନେ ନିଜ ପହ୍ନାରୁ କ୍ଷୀର ଟାଣି ପିଇବେ ପାଞ୍ଚ ସାତ ଥିବେ ଗୋପାଳ ମୂର୍ତ୍ତି ହେବେ ଉଦ୍ଧାର କାଳିକାପୁରରେ ଲାଗିବ ଲୀଳା ବଚନ ସାର ଆଜ୍ଞା କାଳିକାପୁର ଠାରେ ଶ୍ରୀ ଗୋପାଳଜୀଙ୍କ ମୂର୍ତ୍ତି ଭୂମି ତଳୁ ଉଦ୍ଧାର ହେବା ସଙ୍ଗେ ସଙ୍ଗେ ସେଠାରେ ଲୀଳା ପ୍ରକାଶ ପାଇବ ବ୍ୟାସ କଳ୍ପଦ୍ରୁମର ପଞ୍ଚମ ଅଧ୍ୟାୟରୁ ଶ୍ଳୋକଟିଏ କହିବି କଳଉ ଶ୍ରୀ କାଳିକାରାଧ୍ୟା ବୈତରଣୀ କୁଳସ୍ୟ ଚ ଇତ୍ୟାସ୍ତୌ ଯୁଗ ସନ୍ଧ୍ୟାୟା କଳ୍କି ନାମ ଭବିଷ୍ୟତି ବିଷ୍ଣୁ ନାଙ୍ଗ ଦଶି ରୂପେଶୁ ଶୁକ୍ଳ ବର୍ଣ୍ଣ ବର୍ଣ୍ଣ ଦ୍ୱେ ଗୌଣୀ ବିହାରିଣୀ ବିଦ୍ୟା କଳ ଉଚ୍ଛ୍ୱାସ ଭବିଷ୍ୟତି ଆଜ୍ଞା ଆଜ୍ଞା କଳି ଯୁଗର ଅସ୍ତ କାଳକୁ ଦସ୍ୟୁ ରୂପରେ ଭଗବାନ କଳା ଧଳା ହୋଇ ବୈତରଣୀ ନଦୀ କୂଳରେ ଜନ୍ମଗ୍ରହଣ କରିବେ। ଏହାପରେ କ୍ଷୌଣୀ ଅର୍ଥ ନୌକା ନୌକାଧାରିଣୀ ମହାକାଳୀଙ୍କର ଦର୍ଶନ ନିମନ୍ତେ ରାଜ୍ୟଦୁର୍ଗ ଅନ୍ତର୍ଗତ ଉଡମ୍ବର ବନବାସିନୀ ଦେବୀଙ୍କ ଦର୍ଶନାର୍ଥେ ବି ଯେ କରିବେ।
କାଳିକାପୁରରେ ଦକ୍ଷିଣ କାଳିକାପୁରରେ ଦକ୍ଷିଣ ଗୋପାଳଙ୍କ ସାଥେ ହୋଇବେ
କାଳିକାପୁରର ଅଧିଷ୍ଠାତ୍ରୀ ଦେବୀ ଦକ୍ଷିଣ କାଳୀ ସେ ଗୋପାଳଙ୍କ ସହିତ ମେଳି ବାନ୍ଧିବେ ଏବଂ କାଳିକାଙ୍କର ଚଣ୍ଡୀ ଚାମୁଣ୍ଡା ଗ୍ରାମେ ଗ୍ରାମେ ବୁଲିବେ
ଦ୍ୱାରେ ଦ୍ୱାରେ ବୁଲିବେ ଡାକିବେ ନାମ ଧରି ଶୁଣି ଦେହୁ ପାଶେ ଆସିବ ଦେଖି ତାହାଙ୍କୁ ନିଜେ ପ୍ରାଣ ହାରିବ
ମଣ୍ଡଳୀ ଲକ୍ଷ୍ୟ ଦେବେ ଆଜ୍ଞା ସପ୍ତପୁରୀ ଅମାବାସ୍ୟା ଦିନ ରାତ୍ରିରୁ ଆରମ୍ଭ ହେବ ସାତ ଦିନ ସାତ ରାତି ବ୍ୟାପୀ ଅନ୍ଧାର ସେହି ଦିନ ଠାରୁ ଚାରି ମେଘ ଏକତ୍ର ହୋଇ ବୃଷ୍ଟି କରିବେ
ଅଣଚାଷ ମେଘରେ ପବନ ବହିବ
ଆଜ୍ଞା ଆଉ କଣ ହେବ କଲିକତାରେ ଯେଉଁ କାଳି କାଳୀ ଦେବ ଘୋର ରଡ଼ି କଲିକତାର ମହାକାଳୀ ଘୋର ରଡ଼ି ଦେବେ ସେ ରଡ଼ି ଶବ୍ଦରେ ବସୁଧା ଚମକି ଯିବ ଏବଂ ସେ ରଡ଼ି ଯେତେବେଳେ ତାହା କାନରେ ବାଜିବ ପଣ୍ଡିତେ ସେଇଠି ତଳି ପଡ଼ିବ ଘୁମା ଘୁମା ଯେ ସମ୍ବଲାଇ ଜାଗି ଉଠିବେ ମହାମାଇ ଦକ୍ଷିଣ ଜଳେ ପୂର୍ଣ୍ଣ ହେବ ପଶ୍ଚିମେ ମଡ଼କ ପଡ଼ିବ ପୂର୍ବ ଖଣ୍ଡ ଭାସି ଯିବ ଉତ୍ତରେ ଲଙ୍ଗଳା ଯେ ପଡ଼ିବ ହେମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ ହୁମା ଧୁମା ସମଲାଇ ଆଦି ମହାମାୟା ଗଣ ନିତେ ଜାଗି ଉଠିବେ ଦକ୍ଷିଣ ଦିଗ ଜଳ ପୂର୍ଣ୍ଣ ହେବ ପଶ୍ଚିମ ଦିଗରେ ମଡ଼କ ପଡ଼ିବ ପୂର୍ବ ଦିଗରେ ଖଣ୍ଡ ପ୍ରଳୟ ହେବା ସଙ୍ଗେ ସଙ୍ଗେ ଉତ୍ତର ଦିଗରେ ଲଞ୍ଜା ତରା ପଡ଼ିବ ଚଣ୍ଡୀ ଯେ ଚାମୁଣ୍ଡା ମେଳା ମେଳା ହୋଇବେ
ପୃଥିବୀର ଚତୁର୍ଦିଗ ମାଡ଼ି ନ ବସିବେ
ଚଣ୍ଡୀ ଚାମୁଣ୍ଡା ମାନେ ଆଜ୍ଞା ମେଳା ମେଳା ହୋଇ ବୁଲିବେ ଚଉଷଠି କାତ୍ୟାଇନି ଏକତ୍ରିତ ହୋଇ ପୃଥିବୀକୁ ନିର୍ମୂଳ କରିବେ
ହକଭଣ୍ଡ ବୁଲା ହକ ହଣା ହେବେ ଯୋବ୍ରାରେ ମିଶିବ ତତଲାର କ
ଭଣ୍ଡ ନିଜକୁ ବାବାଜୀ ବୋଲାଉଥିବା ବ୍ୟକ୍ତିମାନେ କଟକର ଯୋବ୍ରା ଠାରେ ହଣା ହେବେ ସେମାନଙ୍କର ତତଲା ରକ୍ତ ମହାନଦୀ ସ୍ରୋତରେ ମିଶିବ ହଇଜା ମହାମାରୀରେ ଲୋକମାନେ ପୋକମାଛି ଭଳି ମରିଯିବେ
ଆଜ୍ଞା ଲୁଣା ଦଳ ମାରି ଆସିବ ବଙ୍ଗୋପସାଗରରୁ ଜନବସ୍ତି ଶୂନ୍ୟ ହୋଇବ ହୋଇବ ଚଳିବ ମହାମେରୁ ଚଳିବ ମହାମେରୁ ଚଳିବ ମହାମେରୁ
ଆଜ୍ଞା ପୂର୍ବ ଦିଗରୁ ବଙ୍ଗୋପସାଗରରୁ ଢେଉ ମାଡି ଆସିବା ସାଙ୍ଗକୁ ଧନ ଜୀବନ କ୍ଷୟ ହେବ ମହାଦ୍ରୁମ ମାନ ଉପୁଡିବା ସହିତ ଯାଜପୁରର ବିମଳାଙ୍କ ସହିତ ଚବରାହି ମିଳିତ ହେବେ ପାଣ୍ଡବ ଜନ୍ମିଣ ରହି ଗୁପତରେ ଏବେ
ରହି ଗୁପତରେ
ମହିପାଳୁ ଅଛନ୍ତି ଯେ
ମହିପାଳୁ ଅଛନ୍ତି ଯେ
ହେତୁ କରୁଣ
ପାଣ୍ଡବ ପାଞ୍ଚ ଭାଇ ଯଥା ଯୁଧିଷ୍ଠିର ଭୀମ ଅର୍ଜୁନ ସହଦେବ ନକୁଳ ପାଞ୍ଚ ଭାଇ ଜନ୍ମ ନେଇ ଗୁପ୍ତରେ ରହି ଦେଶ ଶାସନ କରୁଛନ୍ତି ହୋଇଯାଇଥିବା ଭାରତ ଯୁଦ୍ଧର ବାକି ଓଳିଏ ପଣ୍ଡିତେ କଳିର ଶେଷ ସମୟକୁ ହେବ
ସେହି ଓଳି କରେ ନାଥ କଳି ହେବ ସେ ତେର ମାସ ଭୋଗ ଯେ ହୋଇ
ପଣ୍ଡିତେ ହେବ ତାର ସମୟ ହେବ ପଣ୍ଡିତେ ତେର ମାସ ଆଜ୍ଞା ଆଉ କଣ ହେବ କେଉଁ ଦିନ କଳିର ଆୟୁଷ ଶେଷ ହେବ
ବୈଶାଖ ଶୁକ୍ଳଷ୍ଟମୀ ଗୁରୁବାର ଦିନ
ଗୁରୁବାର
ବୈଶାଖ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ଗୁରୁବାର ଦିନ କଳିଯୁଗ ପଣ୍ଡିତେ ଶେଷ ହେବ ଏହା ମାଳିକାକାର ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଭବିଷ୍ୟବାଣୀ
ସେହି ଦିନ ଭୈରବି ଡାକ ଯେ ହୋଇ
ଅନ୍ଧାର
ହୋଇ ପୃଥିବୀ ନିରୋଧି ଦେଖିବ
ସାତ ଦିନ ସାତ ରାତି ବ୍ୟାପୀ ଅନ୍ଧାର ହେବ ଭୈରବୀ ଡାକ ଦେବେ ବାହାରିବେ ଯୁଧିଷ୍ଠିର ଭୀମ ନକୁଳ ଅର୍ଜୁନ ସହଦେବ ମାଳାମନ୍ତ୍ର ସିଦ୍ଧାନ୍ତ ବେଦାନ୍ତ ନାଗାନ୍ତ ଆଜ୍ଞା ପରୀକ୍ଷା ହେବ
ସେହି ଦିନ ଲଞ୍ଜା ଯେପରିବ ଚମତ୍କାର ସେହି ଦିନ ଲଞ୍ଜା ଯେପ
ଲଞ୍ଜା ତାରା ଦେଖାଦେବ ଅଣଚାଷ ବେଗରେ ପବନ ବହିବ ସଙ୍କଡ଼ର ମା ସାରଳା ବିମଳା ମଙ୍ଗଳା ଆଦି ଠାକୁରାଣୀ ମାନେ ବାହାରିବେ ହିମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ ଏ କଳି ଯୁଗରେ ମୁକ୍ତି ପାଇବା ପାଇଁ ହେଲେ ଆଜ୍ଞା କଣ କରିବାକୁ ପଡିବ ଲେଖିଲେ ହରେର ନାମ ହରେର ନାମ ହରେର ନାମ କେବଳ ନାଚେଇବ 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 ଗତିରେ ଅନ୍ୟଥା ସଦାସର୍ବଦା ହରିନାମକୁ ଜପ କର ହେ ମାନବ ଗଣ ହରିନାମ ହେଉଛି ଇଏ କଳିଯୁଗରେ ମୁକ୍ତି ମନ୍ତ୍ର অরুণা সাগর পদে দিয় মতি তোর অবশ্য ভেটিবু প্রভু কমলাঙ্ক বর
অবশ্য ভেটিবু প্রভু কমলাঙ্ক বর
ଓଡ଼ିଶା ଦେଶରେ ପ୍ରଭୁ ନାମ କର ଜାରି ଶୁଣି ଉଡ଼ାଇବେ ଧ୍ୱଜା ପ୍ରଭୁ ଧରିତାରେ
ଶୁଣି ଉଡ଼ାଇବେ ଧ୍ୱଜା ପ୍ରଭୁ ଧରିତାରେ
ସଦଗୁରୁ ସେବା କରି ଲଭ ଦିବ୍ୟ ଜ୍ଞାନ କଳିସାଗରରୁ ମୁକ୍ତ ହେବୁ ମୂଢ ମନ
କଳିସାଗରରୁ ମୁକ୍ତ
ଜ୍ୟୋତି ଘରେ ଲୟ ରଖି ହେବୁ ଅଜ୍ରାମର ଅବାଡ ଦର୍ଶନ କରି ଖେଳିବୁ ସଂସାର
ଅବାଡ ଦର୍ଶନ କରି ଖେଳିବୁ
ଗୁରୁ ଗୋବିନ୍ଦ ନାମ ହୃଦରେ ଗୁଣିବ
ଗୁରୁ ଗୋବିନ୍ଦ ନାମ ହୃଦରେ ଗୁଣିବ ଗୁରୁ ଗୋବିନ୍ଦ ନାମ ହୃଦରେ ଗୁଣିବ
ଏକଥା ଗୋଟିଏ କଟେ ଗୁରୁ ଘର ପାଠ ପାଠ ପଢ଼ିଲେ ସବୁ ଜିତିଯିବ ବାଟ
ଏ ପାଠ ପଢ଼ିଲେ ସବୁ ଜିତିଯିବ ବାଟ ଏ ପାଠ ପଢ଼ିଲେ ସବୁ ଜିତିଯିବ ବାଟ
ହଉ ଶୁଣୁଥିଲେ ବସି ପଣ୍ଡିତ ମଣ୍ଡଳୀ କଳି ଯୁଗ ସମାଚାର ଘଟିବ ଘଟୁଥିବ ଖାଣେ ଯିବା ମୋର ଜଗତର ନାଥ ଜଗନ୍ନାଥଙ୍କର ପାଦେ ଯୋଡ଼ିବେନି ପାଣି ବିଦାୟ ମାଗ ଏ ଦିନ କିଞ୍ଚନ ଏତିକି କରି ମାଗୁଏ ବାସୀଙ୍କୁ ସଦ ବୁଝିଦିଅ ଆରେ ପ୍ରଭୁ କମ୍ଭୁ ପାଣି ଭଗତ ବସ୍ତଳ କଳୁଷ କାଳିମା ଦିଅ ତବ ଚକ୍ରେ ହାଣି ସର୍ବେ ଭବନ୍ତୁ ସୁଖିନ ସର୍ବେ ସନ୍ତୁ ନିରାମୟା ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିତ୍ ଦୁଃଖ ଭାଗ ହେବେ ଦୀନଜନ ଶରଣ ରକ୍ଷଣ ମହାବାହୁ ଦୀନଜନ ଶରଣ ରକ୍ଷଣ ମହାବାହୁ ସମ୍ପୂର୍ଣ୍ଣ ସାଗରେ ଆନନ୍ଦ ଏକ ବାର ହରି ହରି ବୋଲ ଏ ଭାରତ ମାତାର ଦୁଃଖ ଦୂର ହେଉ ହେ ହରେ ହୋ।